ବୃନ୍ଦ ନାତୃବୃନ୍ଦ, ବିଶେଷ ଭାବରେ ଆଜିର ଆମର ଗୀତା କ୍ଲାସକୁ ଆମର ପ୍ରଭୁ ସୂରଦାସ ପ୍ରଭୁ ଆସିଛନ୍ତି, ଆମେ ତାଙ୍କୁ ସ୍ୱାଗତ କରୁଛୁ ଏବଂ ତାଙ୍କର ପତ୍ନୀଙ୍କୁ ମଧ୍ୟ ପତ୍ନୀଙ୍କୁ ସ୍ୱାଗତ କରୁଛୁ। ଯାହା ହଉ, ଆମର ଇଏ ଅଲଗା ପ୍ରକାର କ୍ଲାସ୍ ଚାଲିଛି ଭଗବତ ଗୀତା। ଇଏ ଗୋଟିଏ ଗୋଟିଏ ଶ୍ଳୋକ ଆମେ ଆଲୋଚନା କରୁନାହିଁ, ଯେତେ ଶ୍ଳୋକ ହୋଇପାରିବ ସଂକ୍ଷେପରେ ବର୍ଣ୍ଣନା କରାଯାଉଛି। ତେଣୁ ଆଜି ଆମେ ଗତକାଲି ଦ୍ୱିତୀୟ ଅଧ୍ୟାୟ ଦଶଟି ଶ୍ଳୋକ ଆମେ ଆଲୋଚନା କରିଥିଲେ। ଅର୍ଜୁନ ଭଗବାନଙ୍କ ଶରଣରେ ଯାଇଛନ୍ତି। ଅର୍ଜୁନ ପ୍ରଥମ ଅଧ୍ୟାୟରେ ବହୁତ କଥା କହିଲେ, ଭଗବାନଙ୍କୁ ବହୁତ ପ୍ରକାର ଶିକ୍ଷା ଦେଇଥିଲେ। ତେଣୁ ତାପରେ ଦ୍ୱିତୀୟ ଅଧ୍ୟାୟରେ ଯେତେବେଳେ ଆଉ ତାଙ୍କର ଶକ୍ତି ପାଇଲା, କାରଣ ଭଗବାନ ତାଙ୍କୁ ଆନାସ୍ଥେସିଆ ଦେଇଦେଇଛନ୍ତି। ଆମେ କହିଥିଲୁ କାଲି ଭଗବାନ ଆନାସ୍ଥେସିଆ ଦେଇଛନ୍ତି, ବର୍ତ୍ତମାନ ସିଏ ଆଉ ତାଙ୍କର ଦୁର୍ବଳ ହୋଇଯିବା, ଯେ କଥା କହିପାରିବେ ନାହିଁ, ଠିଆ ହୋଇପାରିବେ ନାହିଁ, ତାଙ୍କ ହାତରେ ଧନୁ ମଧ୍ୟ ଧାରଣ କରିପାରିବେ ନାହିଁ। ହାତରୁ ଧନୁ ଖସି ପଡ଼ିଲା, ସହର ଖସି ପଡ଼ିଲା ଏବଂ ନିଜେ ମଧ୍ୟ ଠିଆ ହେବା ପାଇଁ ତାଙ୍କ ଶକ୍ତି ରହିଲା ନାହିଁ, ବସି ପଡ଼ିଲେ। କାରଣ ଭଗବାନ ସେହିଭଳି ଭାବରେ ଦେଇଛନ୍ତି, ଡୋଜ୍ ଦେଇଛନ୍ତି, ବିଶାଳଗ୍ରସ୍ତ କରିଦେଇଛନ୍ତି ତାଙ୍କୁ। ତେଣୁ ଏ ଦ୍ୱିତୀୟ ଅଧ୍ୟାୟରେ ଅର୍ଜୁନ ବର୍ତ୍ତମାନ ଆଉ ଯାହା ଟିକିଏ ଥିଲା, ପ୍ରଥମ ଅଧ୍ୟାୟରେ ଟିକିଏ ବହୁତ ପ୍ରକାର ଲେକ୍ଚର ଦେଉଥିଲେ, ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ଟିକିଏ ଆରମ୍ଭ କରୁଥିଲେ, ତାପରେ ଦେଖିଲେ ଆଉ କାମ ଦେବନି, ମୁଣ୍ଡ ତାଙ୍କର କାମ କରୁନାହିଁ। ତେଣୁ ସେ ଭଗବାନଙ୍କ ଶରଣରେ ଗଲେ, ଭଗବାନଙ୍କୁ ଶିଷ୍ୟତ୍ୱ ଗ୍ରହଣ କଲେ। ତେଣୁ ଶିଷ୍ୟତ୍ୱ ଗ୍ରହଣ କଲା ପରେ ଭଗବାନ ଏଠାରେ ବର୍ତ୍ତମାନ କଥା କହିବେ। ଦ୍ୱିତୀୟ ଅଧ୍ୟାୟ 11 ଶ୍ଳୋକରୁ ଆମେ ଆଲୋଚନା କରିବା। ତେଣୁ ଭଗବାନ କହୁଛନ୍ତି ଯେ, ଆମେ କହିଥିଲୁ ଭଗବାନ ପ୍ରଥମେ କାନ ମୋଡ଼ିବେ ଅର୍ଜୁନଙ୍କର, ପ୍ରଥମେ କାନ ମୋଡ଼ିଲେ ଭଗବାନ। ଗୁରୁ ହେଲେ ଶିଷ୍ୟଙ୍କର ଶାସନ କରାଯାଏ, ଶିଷ୍ୟ ସାହସ ଧାତୁରୁ ଶିଷ୍ୟ ଆସୁଛନ୍ତି, ସାହସ ମାନେ ଶାସନ, ଯେ ଶାସନର ରହିବ ନାହିଁ, ଶାସନ ଦ୍ୱାରା ରହିବ ନାହିଁ, ସେ ଶିଷ୍ୟ ହୋଇପାରିବେ ନାହିଁ। ତେଣୁ ଭଗବାନ ବର୍ତ୍ତମାନ ପ୍ରଥମେ ଶାସନ କରୁଛନ୍ତି, ପ୍ରଥମେ ଟିକେ କାନ ମୋଡ଼ିବେ ଅର୍ଜୁନଙ୍କର। ତେଣୁ ପ୍ରଥମେ କହୁଛନ୍ତି ଭଗବାନ, ଅଶୋଚ୍ୟାନନୁ ଶୋଚସ୍ତଂ ପ୍ରଜ୍ଞାବାଦାସ ବାସ ସେ ଗତାଶୂନ ଗତାଶ୍ୱସ୍ତ ନାନୁ ଶୋଚନ୍ତି ପଣ୍ଡିତା। ତୁମେ ଭାବୁଥିଲ ବହୁତ ପଣ୍ଡିତ ଭଳି କଥା କହିଥିଲ, ପ୍ରଥମ ଅଧ୍ୟାୟରେ ବହୁତ କଥା ଆମେ କହିଛୁ, ଆଲୋଚନା କରିଛୁ। ତୁମମାନେ ସେଥିରେ ପ୍ରକୃତରେ ଭକ୍ତିବାର୍ଗକୁ ଆସିନାହାନ୍ତି, ସେମାନେ ବୁଝିପାରିବେ ନାହିଁ। ସେମାନେ କହିବେ ଅର୍ଜୁନ ବହୁତ ବୁଦ୍ଧିମାନ ବ୍ୟକ୍ତି, ଅର୍ଜୁନ ପ୍ରକୃତରେ ବହୁତ ଭଲ ବ୍ୟକ୍ତି, ବହୁତ ଧର୍ମପରାୟଣ ବ୍ୟକ୍ତି। କୃଷ୍ଣ ତାଙ୍କୁ ପୁଣି ଅଧାର୍ମିକ କରିଦେଲେ, ତାଙ୍କୁ ଯୁଦ୍ଧରେ ପ୍ରବୃତ୍ତ କରାଇଲେ, ସେ ହିଂସା କରିବା ପାଇଁ ଚାହୁଁନଥିଲେ। ଯେମିତି ଆମର ସାଧାରଣତଃ ଆମର ଭାରତବର୍ଷରେ ମହାତ୍ମା ଗାନ୍ଧୀ ବହୁତ ପ୍ରସିଦ୍ଧ, ତାଙ୍କୁ ପିତାର କ'ଣ ଦେଶର ଜନକ ବୋଲି କୁହାଯାଉଛି। ସିଏ ଭଗବତ ଗୀତାକୁ ନେଇ ଭଗବତ ଗୀତାକୁ ସବୁବେଳେ ଧରିଥିବେ, କିନ୍ତୁ ସେ ଅହିଂସା ଆଚରଣ କରୁଥିଲେ। କିନ୍ତୁ ଗୀତାରେ ଭଗବାନ ହିଂସା କରିବା ପାଇଁ ସବୁ ଗୀତା ପ୍ରବର୍ତ୍ତନ ଦେଇଛନ୍ତି। ଅର୍ଜୁନ ଚାହୁଁନଥିଲେ ଯୁଦ୍ଧ କରିବା ପାଇଁ, ହିଂସା କରିବା ପାଇଁ ଚାହୁଁନଥିଲେ, କିନ୍ତୁ ହିଂସାର ମଧ୍ୟ ଆବଶ୍ୟକତା ରହିଛି। ଯେଉଁଠି ହିଂସାର ଆବଶ୍ୟକତା ରହିଛି ସେଠି ଅହିଂସା ଆଚରଣ କଲେ ହେବ ନାହିଁ। ତେଣୁ ଏ ଭଗବତ ଗୀତାର ଉଦ୍ଦେଶ୍ୟ ହେଉଛି କେଉଁ ଧର୍ମ ପାଇଁ ହିଂସା କରିବାକୁ ପଡ଼ିବ, ନହେଲେ ଧର୍ମରେ ମନା କରାଯାଇଛି ହିଂସା କରିବା, ମା ହିଂସା, କାହାକୁ ହିଂସା କରିବ ନାହିଁ, ଏ ଧର୍ମର ବାଣୀ ରହିଛି। କିନ୍ତୁ ଯେଉଁ ପରିସ୍ଥିତିରେ ହିଂସା କରିବାକୁ ପଡ଼ିବ ସେହି ପରିସ୍ଥିତି ବର୍ତ୍ତମାନ ଭଗବାନ କହୁଛନ୍ତି, ଏ ଯୁଦ୍ଧକାଳୀନ ପରିସ୍ଥିତି ବର୍ତ୍ତମାନ ଆସିଯାଇଛି, ଏଠି ହିଂସା ନ କଲେ ହେବ ନାହିଁ। ଏଣୁ ଭଗବାନ ଉପଦେଶ ଶୁଣିସାରିଲା ପରେ ଅର୍ଜୁନଙ୍କର ମୋହ ଦୂର ହେବ। ଭଗବାନ ଯେଉଁ ଦେଇଥିଲେ ଆନାସ୍ଥେସିଆ ଦେଇଥିଲେ, ଡୋଜ୍ ଦେଇଥିଲେ, ବିଷାଦ ଯୋଗ ପ୍ରଧାନ ବିଷାଦ ତାଙ୍କ ମନରେ ଭରି ଦେଇଥିଲେ, ସେ ବିଷାଦକୁ ଦୂର କଲେ। ଏଇ ସାତଶହ ଏଇ ଯେଉଁ ଶ୍ଳୋକ ରହିଛି ଭଗବତ ଗୀତାରେ, ଭଗବାନ ଯେଉଁ ସବୁ ଜ୍ଞାନ ଦେଇଛନ୍ତି, ଏ ଜ୍ଞାନ ଶୁଣି ତାଙ୍କର ବିଷାଦ ଦୂର ହେଲା। ତେଣୁ ଇଏ ଆରମ୍ଭ ହେଉଛି ଭଗବାନ ଅର୍ଜୁନଙ୍କ ଟିକେ କାନ ମୋଡ଼ିକି କହୁଛନ୍ତି, ଅର୍ଜୁନ ଅଶୋଚ୍ୟାନନୁ ଶୋଚସ୍ତ, ଯେଉଁ ବିଷୟରେ ସୂଚନା କରିବା କଥା ନୁହଁ ତୁମେ ସେଇ ବିଷୟରେ ସୂଚନା କରି ଚାଲିଛ, ପ୍ରଥମ ଅଧ୍ୟାୟ ସାରା ସୂଚନା କରି ଚାଲିଛ, ମନା କଲେ ବୋଲି ଶୁଣୁନା ମୋ କଥା।
ଅସତ୍ୟାନ ସେଇଟା ସୂଚନା କରିବା କଥା ନୁହଁ, ତୁମେ ସେଇଟା ସୂଚନା କରୁଛ। ଅସତ୍ୟାନ ଅନୁସୂଚ ପ୍ରଜ୍ଞାବାଦାନ୍ତବାଦରେ ବହୁତ ବୁଦ୍ଧିମାନ ଭଳି କଥା କହୁଛ। ତେଣୁ ଅର୍ଜୁନ କହି ପ୍ରଭୁ ପ୍ରଜ୍ଞାବାଦର ସଂଜ୍ଞାଟି ମୋତେ କହିବେ, କ'ଣ ପ୍ରଜ୍ଞାବାଦ ଏଇ ଅଧ୍ୟାୟରେ କହିବେ। ଅଠତିରିଶ ଲୋକରେ ଏ କେତେ 57-58 କହିବେ, ପ୍ରଶ୍ନ ପଚାରେ ପ୍ରଭୁ ପ୍ରଜ୍ଞାବାଦରେ କହିଲେ ମୋତେ କହୁଛନ୍ତି ପ୍ରଜ୍ଞାବାଦ କହିଲେ, ମୁଁ ପ୍ରଜ୍ଞାବାଦ କହିନି, ଆପଣ ଟିକେ କୁହନ୍ତୁ ପ୍ରଜ୍ଞାବାଦ କ'ଣ। ଦ୍ୱିତୀୟ ଅଧ୍ୟାୟ 54 ନା କେତେ ଶ୍ଳୋକରେ ଶୀର୍ଷକ ରହିଛି, ଦ୍ୱିତୀୟ ଅଧ୍ୟାୟ 54 ଶ୍ଳୋକରେ ସେ କହୁଛନ୍ତି ପ୍ରଭୁ ସ୍ଥିତପ୍ରଜ୍ଞ ସେ କା ଭାଷା, ପ୍ରଜ୍ଞାବାଦର କ'ଣ ଭାଷା କ'ଣ ପ୍ରଭୁ ମୋତେ କହିଲେ ମୁଁ ପ୍ରଜ୍ଞାବାଦରୁ କହୁଛି, ତାହେଲେ ଆପଣ କୁହନ୍ତି କି ପ୍ରଜ୍ଞା ପ୍ରକୃତରେ କିଏ ବିଦ୍ୱାନ ବ୍ୟକ୍ତି, 54 ଅଧ୍ୟାୟରେ ମୁଁ ପଚାରିବି ଏଇ 54 ଶ୍ଳୋକରେ। ଯାହା ହଉ ବର୍ତ୍ତମାନ ଭଗବାନ କହୁଛନ୍ତି ତୁମେ ବହୁତ ବୁଦ୍ଧିମାନ ଭଳି କଥା କହିଲ, ପ୍ରଜ୍ଞାବାଦାସ୍ତଭାଷେ ଗତାଶୁ ନ ଗତାଶୁସ୍ତ, ତୁମେ ପ୍ରଥମ ଅଧ୍ୟାୟ ସାରା ଯାହା କହିଥିଲ ତାର ସାର ହେଉଛି ଏଇ ପ୍ରାଣ ବିଷୟରେ ତୁମେ କହିଥିଲ, ଏ ଶରୀର ବିଷୟରେ ତୁମେ କହିଥିଲ। ଅଶ୍ୱିନ କହିଲେ ପ୍ରାଣ, ଆମର ପ୍ରାଣବାୟୁ ରହିଛି, 10 ବାୟୁ ରହିଛି ଆମ ହୃଦୟ ଭିତରେ, 10 ବାୟୁ ରହିଛି, ଏଇ ବାୟୁ ଭିତରେ ଆମର ପ୍ରାଣ ଆମର ଆତ୍ମା ରହିଛି, ଏ ପ୍ରାଣବାୟୁ ବୋଲି କୁହାଯାଏ। ମୁଖ୍ୟ ବାୟୁ ହେଉଛି 5, ଏ ପ୍ରାଣକୁ ଅଶ୍ୱିନ ବୋଲି କୁହାଯାଏ। ତେଣୁ ଇଏ ଜଣେ ମୃତ୍ୟୁ ଜଣେ ଜୀବନ ମୃତ୍ୟୁ ଭିତରେ ଏଇ ପ୍ରାଣଟି ରହିବ, ତାପରେ ମୃତ୍ୟୁ ହୋଇଗଲା ପରେ ସେ ପ୍ରାଣଟି ରହିବ ନାହିଁ, ଚାଲିଯିବ। ତେଣୁ ଗତାଶୁନ ଅଗତାଶୁସ କିଏ କାହାର ପ୍ରାଣବ ଚାଲିଗଲା କାହାର ପ୍ରାଣବ ଆସିବ ଏ ବିଷୟରେ ତୁମେ କଥା କହିସାରିଛ। ପ୍ରଥମ ଅଧ୍ୟାୟ ଗତାଶୁନ ଅଗତାଶ ନାନ୍ଦ ସରସ୍ୱତୀ ପଣ୍ଡିତା, ପଣ୍ଡିତର ସଂଜ୍ଞା ଏଇଟା ନୁହଁ, ଏମାନେ ପଣ୍ଡିତମାନେ ଏଭଳି ଚିନ୍ତା କରନ୍ତି ନାହିଁ। ତାର ଅର୍ଥ ହେଉଛି ଅର୍ଜୁନ ତୁମେ 1 ଗୋଖା, 1 ମୂର୍ଖ, ବହୁତ ପଣ୍ଡିତ ଭଳି କଥା କହୁଛ କିନ୍ତୁ ପ୍ରକୃତରେ ତୁମେ 1 ମୂର୍ଖ। ତେଣୁ ଦେହ ଆତ୍ମନ ଅବିବେକାତ୍ ଅବିବେକାତ୍ ଅସୈବ ଶୋକ ଭବତି ଇତି ତା ବିବେକ ପ୍ରଦର୍ଶତା। ଦେହ ଓ ଆତ୍ମା ଭିତରେ ତଥା ଶତକଡ଼ା 99 ଭାଗ ଲୋକ ଜାଣନ୍ତି ନାହିଁ, ସେମାନେ ଶରୀରକୁ ସେମାନେ ଭାବନ୍ତି ଆତ୍ମା ବୋଲି, ଶତକଡ଼ା 99 ଭାଗ ଲୋକ ଏଇ ଧାରଣାରେ ଅଛନ୍ତି। ତେଣୁ ଏଇ ଯେଉଁ ଅବିବେକ ରହିଛି ତୁମର ଶୋକ, ସେଥିପାଇଁ ତୁମର ଶୋକ ହୋଇଥିଲା। ତେଣୁ ବର୍ତ୍ତମାନ ଭଗବାନ ବିବେକ ପ୍ରଦାନ କରିବେ, ଯେ ତୁମେ ଯାହାକୁ କହୁଛ ଭୀଷ୍ମ ବୋଲି, ଯାହାଙ୍କୁ କହୁଛ ଦ୍ରୋଣ ବୋଲି, ଯାହାଙ୍କୁ ସବୁ କଥା ସବୁ କହିଲ, ଏମାନେ ସବୁ ମୋର ପୁଅ କି ମୋର ନାତି ନାତୁଣୀ ସବୁ ବନ୍ଧୁବାନ୍ଧବ ଇତ୍ୟାଦି ସବୁ ପ୍ରକାର ହିସାବ କରିଦେଲ, ଏମାନେ ପ୍ରକୃତରେ କିଏ ଏ ଶରୀର ନା ସେମାନେ ଅଲଗା। ତେଣୁ ଏହିଭଳି ଭାବରେ ଭଗବାନ ପ୍ରଥମେ ଅର୍ଜୁନଙ୍କର କାନ ଗୁଡ଼ି କହିଲେ, ତୁମେ ଟିକେ ରହ, ଆଉ ତୁମେ ପାଣ୍ଡିତ ଦେଖିବା ଦରକାର ନାହିଁ, ବର୍ତ୍ତମାନ ମୁଁ ତୁମକୁ କହିବି ତୁମେ ଶୁଣ। ପ୍ରକୃତରେ ପଣ୍ଡିତ କେଉଁ ବିଷୟରେ ଚିନ୍ତା କରିବା କଥା, କେଉଁ ବିଷୟରେ ତାଙ୍କର ଜୀବନ ଗଢ଼ିବା କଥା, ସେଇଟା ମୁଁ ତୁମକୁ କହିବି। ତୁମେ ଏଇ ଯେଉଁ ପ୍ରଶ୍ନ ପଚାରିଲ, ମୁଁ ଚାହୁଁଥିଲି ତୁମେ ଏଇ ପ୍ରଶ୍ନ ପଚାର ବୋଲି, କାରଣ ମୁଁ ସେଇଭଳିଆ ବ୍ୟବସ୍ଥା କରିଥିଲି, ତୁମେ ବିଷାଦଗ୍ରସ୍ତ ହେବ ମୁଁ ଚାହୁଁଥିଲି, କାରଣ ଅର୍ଜୁନ ପ୍ରକୃତରେ ବିଷାଦଗ୍ରସ୍ତ ହୋଇନଥିଲେ, କାରଣ ଦୁଇ ପକ୍ଷ ଯେତେବେଳେ ଶଙ୍ଖ ବାଜିଗଲା ସେତେବେଳେ ଅର୍ଜୁନ ଧନୁରୁଦ୍ୟମ ପାଣ୍ଡବ ବୋଲି କୁହାଗଲା, ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ, ବ୍ୟାଟିଂ କରିବେ କି ବୋଲିଂ କରିବେ ଚିନ୍ତା କରୁଥିଲେ, ସେନାର ଉଭୟ ମଧ୍ୟରେ ରଥକୁ ସ୍ଥାପନ ଅଚ୍ୟୁତ ବହୁତ ବୀରତ୍ୱର ସହିତ କହିଥିଲେ, ଦୁଇ ସେନାଙ୍କ ମଧ୍ୟରେ ମୋର ରଥକୁ ସ୍ଥାପନ କର, ମୁଁ ଯୁଦ୍ଧ କରିବି, ଯେଉଁ କିଭଳି ଷ୍ଟ୍ରାଟେଜି ନେବି, କିଭଳି ପ୍ଲାନିଂ କରିବି, ସେଇଥିପାଇଁ କହିଥିଲେ। କିନ୍ତୁ ଭଗବାନ ଦେଖିଲେ ଅର୍ଜୁନ ତ ମୋର ଯେଉଁ ରହିଛି ପ୍ଲାନ୍ ସବୁ ଫେଲିଓର କରିଦେବ, ମୁଁ ଯେଉଁ ଚାହୁଁଛି ଏଠି ଯୁଦ୍ଧ କ୍ଷେତ୍ରରେ ଜ୍ଞାନ ଉପଦେଶ ଦେବି, ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ପୃଥିବୀକୁ ଦେବି, ସମଗ୍ର ମାନବ ସମାଜକୁ ଦେବି, ଧର୍ମ ସ୍ଥାପନ କରିବି। କିନ୍ତୁ ଅର୍ଜୁନ ତ ବର୍ତ୍ତମାନ ସବୁ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଗଲେ, ତେଣୁ ଭଗବାନ ଗୋଟେ ଡୋଜ୍ ଦେଲେ, ବିଷାଦ ପ୍ରଦାନ କଲେ। ତେଣୁ ଭଗବାନ କହିଲେ ଦେଖ ସମବେଦାନ କରୁନେତି, ହାତ ଦେଖିକି କହିଦେଲେ, ଆଚାର୍ଯ୍ୟମାନେ କହନ୍ତି ସେଇ ଆଙ୍ଗୁଠି ଦେଖେଇକରି ଅର୍ଜୁନଙ୍କର ମନରେ ବିଷାଦ ଭରିଦେଲେ, ବିଷାଦ ଭରିଦେଲେ। ତେଣୁ ଅର୍ଜୁନ ଆଗକୁ କଥା କହିପାରିଲେ ନାହିଁ, ଯୁଦ୍ଧ ଦୁର୍ବଳ ହୋଇଗଲେ। ତେଣୁ ଭଗବାନ ବର୍ତ୍ତମାନ କହୁଛନ୍ତି ଶୁଣ, ତୁମେ ଯେଉଁ ପଣ୍ଡିତ ଭଳିଆ କଥା କହୁଥିଲ ସେଇଟା ପ୍ରକୃତରେ ପାଣ୍ଡିତ୍ୟ ନୁହଁ, ପ୍ରକୃତ ପାଣ୍ଡିତ୍ୟ ମୁଁ ତୁମକୁ କହିବି, ପଛ ମଧ୍ୟରେ କହିବି ସେ କଥା। ବିଦ୍ୟା ବିନୟ ସମ୍ପନ୍ନୀ ବ୍ରାହ୍ମଣୀ କବି ଅସ୍ତିନୀ ଶୁନିଚାଇବ ସ୍ୱପାକେତ ପଣ୍ଡିତା ସମଦର୍ଶିନ, ପ୍ରଥମ ଅଧ୍ୟାୟରେ ସେ କଥା କହିବେ। ପଣ୍ଡିତ କିଏ ପ୍ରକୃତରେ ଅର୍ଜୁନଙ୍କ ମନରେ ତଥାପି ଡାଉଟ୍ ଥିଲା, ସନ୍ଦେହ ଥିଲା, ମୁଁ ଯାହା କହିଲି କିଛି ଭୁଲ କହିଛି, କ'ଣ ମୂର୍ଖ ଭଳିଆ ମୁଁ କହିଛି, କିନ୍ତୁ କହିଲେ ମୂର୍ଖ ବୋଲି ଅସୁଚ୍ୟାନ ନାନୁ ସ୍ୱତନ୍ତ୍ର ପଣ୍ଡିତା ଭଗବାନ ମୋତେ ସଖା ମୋର ସେ ମୁଁ ତାକୁ ଗୁରୁ ବୋଲି ଗ୍ରହଣ କଲି, କିନ୍ତୁ ମୋତେ କହିଲେ ମୂର୍ଖ ବୋଲି ମୁଁ କ'ଣ ମୂର୍ଖତା କହିଛି କିଛି, ମୁଁ କ'ଣ ପ୍ରକୃତରେ ପଣ୍ଡିତ ନୁହଁ। ତେଣୁ ଭଗବାନ କହିବେ କିଏ ପଣ୍ଡିତ, ପଞ୍ଚମଧ୍ୟାୟରେ କହିବେ ସେ କଥା, ଆମେ କହିବା ସେ ପଞ୍ଚମଧ୍ୟାୟରେ ଆଲୋଚନା କହିବା। ବିଦ୍ୟା ବିନୟ ସମ୍ପନ୍ନେ, ଯେଉଁମାନେ ବିଦ୍ୟା ପ୍ରାପ୍ତ ହୋଇଛନ୍ତି ସେମାନେ ବିନୟତା ପ୍ରାପ୍ତ ହେବେ, ସେମାନେ ବିନମ୍ର ହେବେ। ତେଣୁ ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ ଗଭି ହସ୍ତିନୀ ଶୁଣିଛେ ଏବଂ ସୌଭାଗ୍ୟଚ। ବ୍ରାହ୍ମଣ ହେଉ ବା ଗାଭୀଟେ ହେଉ ବା ହାତୀଟେ ହେଉ ବା କୁକୁରଟେ ହେଉ ବା କୁକୁର ବୋଲି ଚଣ୍ଡାଳଟେ ହେଉ, ସମସ୍ତଙ୍କୁ ପଣ୍ଡିତା ସମଦର୍ଶିନ, ପଣ୍ଡିତ ଯିଏ ସମାନ ଭାବରେ ଦର୍ଶନ, ଇଏ ହେଉଛି ପଣ୍ଡିତ, ପଣ୍ଡିତର ସଂଜ୍ଞା। ଚାଣକ୍ୟ ପଣ୍ଡିତ ସେ ମଧ୍ୟ ପଣ୍ଡିତର ସଂଜ୍ଞା ପ୍ରଦାନ କରିଛନ୍ତି। ପଣ୍ଡିତ କିଏ ଆମେ ସେ କଥା କହିବାନି, ସେ ସମୟରେ କହିବା, ପଞ୍ଚମ ଅଧ୍ୟାୟରେ କହିବା। ତେଣୁ ଏଇଟା ଭଗବାନ କହୁଛନ୍ତି, ଶୁଣ, ନତେ ବାହମ ଯାତୁ ନାଶମ ନ ତୁମ ନେମେ ଜନାଧିପା ନ ଚାହିଁବ ନ ଭବିଷ୍ୟାମ ସର୍ବେ ବୟମ ମତ କର। ଏ ପ୍ରକୃତରେ ପଣ୍ଡିତର କଥା କହିଲେ ଭଗବାନ, ପଣ୍ଡିତ କିଏ ଶୁଣ, ତୁମେ ଯେଉଁ କହୁଛ ନା ତୁ ଏବେ ଅହଂ, ଏମିତି କେତେବେଳେ ସମୟ ନଥିଲା ଯେତେବେଳେ ମୁଁ ନଥିଲି କି ତୁମେ ନଥିଲ କିଏ ଯୋଦ୍ଧାମାନେ ରାଜାମାନେ ନଥିଲେ, ଏମାନେ ସମସ୍ତେ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି, ଭବିଷ୍ୟତରେ ମଧ୍ୟ ରହିବେ, ଏ ଜନ୍ମ ପୂର୍ବରୁ ସେମାନେ ଥିଲେ ନା ନାହିଁ। ତୁମେ ଯେଉଁ କହୁଛ ଭୀଷ୍ମ ଦେବ ବୋଲି କହୁଛ, ମୋର ପିତାମହ ଭୀଷ୍ମ ସେ ଜନ୍ମ ପୂର୍ବରୁ କେଉଁଠି ଥିଲେ, ବା ତୁମେ ଯାହା ସବୁ କହିଲ ଦ୍ରୋଣାଚାର୍ଯ୍ୟ ବା ଅନ୍ୟମାନେ ସବୁ ଯେଉଁ କହିଲ ସେମାନେ ଜନ୍ମ ପୂର୍ବରୁ କେଉଁଠି ଥିଲେ, ଏମିତି କେତେବେଳେ ସମୟ ନଥିଲା ଯେତେବେଳେ ସେ ନଥିଲେ, ଏମିତି କେତେବେଳେ ସମୟ ହେବ ନାହିଁ ଯେତେବେଳେ ସେ ରହିବେ ନାହିଁ, ତୁମେ ମାରିଦେଲେ ମଧ୍ୟ ସେ ରହିବେ, କାରଣ ସେମାନେ ଶରୀର ନୁହନ୍ତି, ସେମାନେ ହେଉଛନ୍ତି ଆତ୍ମା, ଆତ୍ମା ହେଉଛି ଅବିନାଶୀ, ଆତ୍ମା ସମସ୍ତେ ଜ୍ଞାନ ପ୍ରଦାନ କରିବେ। ଦ୍ୱିତୀୟ ଅଧ୍ୟାୟଟି ମୁଖ୍ୟତଃ ସାଂଖ୍ୟ ଯୋଗ, ସାଂଖ୍ୟ କହିଲେ ଆତ୍ମା ସମସ୍ତେ ଜ୍ଞାନ ପ୍ରଦାନ କରିବେ, ଆତ୍ମା ସମସ୍ତେ ଜ୍ଞାନ ପ୍ରଦାନ କରିବେ ଏବଂ ଅନାତ୍ମା ଠାରୁ କେମିତି ଆତ୍ମା ଭିନ୍ନ ସେଇଟା ମଧ୍ୟ ପ୍ରତିପାଦନ କରିବେ ଏବଂ ଭକ୍ତି ଯୋଗ ବିଷୟରେ ମଧ୍ୟ କହିବେ। ତିନୋଟି କଥା ରହିଛି ଦ୍ୱିତୀୟ ଅଧ୍ୟାୟରେ। ତେଣୁ ଅସୌଚ୍ୟତେ ହେତୁ ମାହ, ଏଇଟା ସୂଚନା କରିବା କରିବା ସୂଚନା କାହିଁ କରିବା କଥା ନାହିଁ, ଯଦି ଅର୍ଜୁନ ଚିନ୍ତା କରିବେ, ଆଚାର୍ଯ୍ୟମାନେ ଟିକାରେ କହୁଛନ୍ତି ଅର୍ଜୁନଙ୍କର ଭାବ, କାହିଁକି ସୂଚନା କରିବା କଥା ନୁହଁ, କ'ଣ ପାଇଁ ସୂଚନା କରିବା କଥା ନୁହଁ, ନା ତା'ର କାରଣ ହେଉଛି ଏମିତି କେତେବେଳେ ସମୟ ନଥିଲା ଯେତେବେଳେ ସେମାନେ ନଥିଲେ ବା ଏମିତି କେତେବେଳେ ସମୟ ହେବ ନାହିଁ ଯେତେବେଳେ ସେମାନେ ରହିବେ ନାହିଁ, ସେମାନେ ସବୁବେଳ ପାଇଁ ରହିଛନ୍ତି, ତେବେ ମାରିଲେ ମଧ୍ୟ ସେ ରହିବେ, ନ ମାରିଲେ ମଧ୍ୟ ରହିବେ, ସବୁବେଳେ ଯାହାହେଲେ ବି ସେ ରହିବେ, ସେ କୁଆଡ଼େ ଶୂନ୍ୟ ହୋଇଯିବେ ନାହିଁ, ସେ ସବୁବେଳେ ପାଇଁ ଅଛନ୍ତି। ମହିମାଂସ ଜୀବ ଲୋକେ ଜୀବ ଭୂତ ସନାତନ ପନ୍ଦର ଅଧ୍ୟାୟରେ କହିବେ, ଏମାନେ ଆମେ ସବୁ ସମସ୍ତେ ଭଗବାନଙ୍କର ଅଂଶ ସନାତନ ଭାବରେ ନୁହଁ, ଆଗେ ଏବେ ଭଗବାନଙ୍କର ଅଂଶ ହୋଇଛି ଆଉ ଦୁଇ ଦିନ ପରେ ରହିବା ନାହିଁ, ସନାତନ ସବୁବେଳେ ପାଇଁ ଆମେ ରହିଛେ ଭଗବାନଙ୍କର ଅଂଶ। ତେଣୁ ଭଗବାନ ପ୍ରଥମ ପ୍ରକୃତ ଜ୍ଞାନ ଏଇ ତୃତୀୟ ଅଧ୍ୟାୟରୁ ଭଗବାନ ପ୍ରକୃତ ଆତ୍ମା ସମ୍ବନ୍ଧରେ ଜ୍ଞାନ ଦେଇଛନ୍ତି। ଏଇ ଶ୍ଳୋକ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ, ଦେହି ନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ରଣ ହୁଅନ୍ତି। ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ, ଭଗବାନ ଗୋଟେ ଛୋଟ ପିଲା ବୁଝିଲା ଭଳିଆ କହୁଛନ୍ତି ଭଗବାନ, ଛୋଟ ପିଲା ମଧ୍ୟ ବୁଝିଯିବ ଭଗବାନଙ୍କ ଯେଉଁ ଜ୍ଞାନ, କାରଣ ଆମେ ସମସ୍ତେ ଛୋଟ ଥିଲେ, ଛୋଟ ପିଲା ଥିଲେ, ଛୋଟରୁ ବର୍ତ୍ତମାନ ଏତେ ପର୍ଯ୍ୟନ୍ତ ହେଇଛେ, ତେଣୁ ଯେଉଁ ଛୋଟ ପିଲା ଆମେ ଥିଲେ, ଦେହି ନସ୍ମିନ୍ ଯଥା ଦେହେ, ଏ ଯେଉଁ ଶରୀର ତୁମେ କହୁଛ, ଏ ଭୀଷ୍ମ ଶରୀର, ଜଣଙ୍କ ଶରୀର ବା ଏମାନେ ସବୁ ମୋର ପିତାମହ, କିଏ ମୋର ଗୁରୁ, କିଏ ମୋର ସଖା, କିଏ ମୋର ବନ୍ଧୁ ବାନ୍ଧବ ମାମୁଁ, ଏସବୁ ହିସାବ ଦେଉଛ, ଏ ଶରୀର ଏମାନେ ସବୁ ଦେହ, ଏମାନେ ସେମାନେ ସେ ଦେହ ନୁହନ୍ତି, ସେମାନେ ଶରୀର ନୁହନ୍ତି, ତା ଭିତରେ ଥିବା ଯେଉଁ ଦେହି ଦେହି ଯେ ଆତ୍ମା, ସିଏ ସେମାନେ ହେଉଛନ୍ତି ପ୍ରକୃତ ସେମାନେ ଆତ୍ମା, ଏ ଶରୀର ନୁହନ୍ତି ସେମାନେ। ତୁମେ ଯେଉଁ କହୁଥିଲ ବର୍ତ୍ତମାନ ଭୀଷ୍ମ ପିତାମହ ବୋଲି କହୁଛ, ସେଦିନ ପିଲା ଛୋଟ ପିଲା ଥିଲେ ନା ନାହିଁ ନା ହଁ ଥିଲେ କୁମାର ଯେଉଁ କ'ଣ ଯୁବକ ଅବସ୍ଥା ପ୍ରାପ୍ତ ହେଲେ ନା ହଁ ହେଲେ ନା ବର୍ତ୍ତମାନ ବୃଦ୍ଧ ହେଇଛନ୍ତି ନା ହଁ ହେଇଛନ୍ତି ନା ଏ ଶରୀର ପରିବର୍ତ୍ତନରେ ତାଙ୍କର କ'ଣ ପରିବର୍ତ୍ତନ ହେଇଛି କି ସେମାନେ ଯେଉଁ ସେ ଆତ୍ମା ଯିଏ ଥିଲେ ଛୋଟ ଶରୀରରେ ସେଇ ଯୁବକ ଶରୀରରେ ଥିଲେ ଏବଂ ବର୍ତ୍ତମାନ ବୃଦ୍ଧ ଶରୀର ମଧ୍ୟ ରହିଛନ୍ତି ଆତ୍ମା ସେମାନେ ଜ୍ଞାନ ପ୍ରଦାନ କରୁଛନ୍ତି ଭଗବାନ ଯେଉଁମାନେ କହନ୍ତି ଆମର ପରଜନ୍ମ ଅଛି କି ନାହିଁ କେମିତି ଜାଣିବା ଏ ଶ୍ଳୋକର ତା'ର ଉତ୍ତର ଦିଆଯାଇଛି ଆମେ ତ ପୂର୍ବଜନ୍ମ ପରଜନ୍ମ ହେଇକା ଯାଉଛେ ନା ପୂର୍ବଜନ୍ମ ଆମର ଥିଲା ଛୋଟ ପିଲା ଶରୀର ଥିଲା ସେ ଶରୀର ଚାଲିଗଲା ଆମେ ତା'ପରେ ଯୁବକ ଶରୀର ପ୍ରାପ୍ତ ହେଲେ ପରଜନ୍ମ ପ୍ରାପ୍ତ ହେଲେ ତାହେଲେ ଆମ ପୂର୍ବଜନ୍ମ ଥିଲା ନା ନାହିଁ ପରଜନ୍ମ ଅଛି ନା ନାହିଁ ସେ ଯୁବକ ଶରୀର ଚାଲିଗଲା ବର୍ତ୍ତମାନ ବୃଦ୍ଧ ଶରୀର ପ୍ରାପ୍ତ ହେଇଛେ ଯୁବକମାନେ ମଧ୍ୟ କେତେଜଣ ଅଛନ୍ତି ଏଠି ତେଣୁ ପୂର୍ବଜନ୍ମ ଥିଲା ପରଜନ୍ମ ମଧ୍ୟ ରହିଛି ଏତେ ବୁଝିବାର କ'ଣ ଅସୁବିଧା ଅଛି ସେହିଭଳି ଭାବରେ ତଥା ଦେହାନ୍ତର ପ୍ରାପ୍ତି ସେହିଭଳି ଭାବରେ ଜଣେ ଯେତେବେଳେ ଏ ଦେହକୁ ତ୍ୟାଗ କରି ଦେହକୁ ତ୍ୟାଗ କରିବ ସେ କୁଆଡ଼େ ଯିବ ସେ ଆଗକୁ ଶରୀର ପ୍ରାପ୍ତ ହେବ ଯାହା ତ ସେଇ ଧ୍ରୁବ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତ୍ୟୁ ସହିତ ଜଣେ ଜନ୍ମ ହେଇଛି ମାନେ ମୃତ୍ୟୁବରଣ କରିବ ଏବଂ ମୃତ୍ୟୁବରଣ କରୁଛି ମାନେ ପୁଣି ଜନ୍ମଗ୍ରହଣ କରିବ ତେଣୁ ତଥା ଦେହାନ୍ତ ଧୀର ତତ୍ରଣ ମୁହତି ଯେଉଁମାନେ ଧୀର ବ୍ୟକ୍ତି ଯେଉଁମାନେ ଧୀର କହିଲେ ପ୍ରଭୁପାଦ ମହାରାଜ ଆମେ ଗତକାଲି କହୁଥିଲେ ଧୀର କହିଲେ ଯେ ଯେଉଁମାନେ ଏସବୁ ଜ୍ଞାନ ପ୍ରାପ୍ତ ହୁଅନ୍ତି ଧୀର ବ୍ୟକ୍ତି କହିଲେ ଯେଉଁମାନେ ଆତ୍ମା ପରମାତ୍ମା ଏବଂ ପ୍ରକୃତି ଉଭୟ ଭୂତ ପ୍ରକୃତି ଏବଂ ଚିତ୍ ପ୍ରକୃତି ସମ୍ବନ୍ଧୀୟ ପୂର୍ଣ୍ଣ ଜ୍ଞାନ ଅଛି ସେମାନଙ୍କୁ ଧୀର କହନ୍ତି ଧୀରର ଅନେକ ସଂଜ୍ଞା ରହିଛି ପ୍ରଭୁପାଦ ମହାରାଜ ସଂଜ୍ଞା ଦେଇଛନ୍ତି ସାଧାରଣତଃ ଆମର ରୂପ ଗୋସ୍ୱାମୀ ଉପଦେଶ ମଧ୍ୟରେ କହିଛନ୍ତି ଧୀର କହିଲେ କିଏ ନା ଆମର ଛଅଟି ବେଗ ରହିଛି କହିବାର ବେଗ ବାଚ ବେଗମ ମନର ବେଗ ରହିଛି କ୍ରୋଧ ରହିଛି ବାଚ ବେଗ ମନସା କ୍ରୋଧ ବେଗମ ଜୁହାର ବେଗ ରହିଛି ଜୁହାର ବେଗରେ ଆମର ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି ଜୁହାର ଲାଳସ ଦେଇ ଇତି ଉତି ଧାଏ କୃଷ୍ଣ ଦ୍ୱାରା ପରାୟଣ କୃଷ୍ଣ ନାହିଁ ପାଏ ଜୁହାକୁ ଲାଳସକୁ ସଂଯୋଗ କରିପାରୁନାହାନ୍ତି ଜୁହା କହୁଛି ଏଇଟାକୁ ଖାଇବି ତାକୁ ଦିଆଯାଉଛି ତେଣୁ ଏହିଭଳି ଭାବରେ ଯେଉଁମାନେ ଧାବନ କରନ୍ତି ଧାଆନ୍ତି ଯେଉଁମାନେ ସେମାନେ କୃଷ୍ଣ ଉଦର ପରାୟଣ ଆମର ଯେଉଁ ଶରୀର ତିଆରି ହେଇଛି ଜୁହା ରହିଲା ଉପରେ ମଝିରେ ରହିଲା ଉଦର ତଳେ ରହିଲେ ଯେଉଁ ଜନନେନ୍ଦ୍ରିୟ ଏ ଗୋଟିଏ ଶରୀରରେଖାରେ ରହିଛି ଜୁହାକୁ ଯଦି ସଂଯୋଗ ନ କଲେ ଉଦର ସଂଯୋଗ ଦେଇପାରିବ ନାହିଁ କୃଷ୍ଣ ମାନେ ଯୌନ ନିନ୍ଦ୍ରିୟ ମଧ୍ୟ ସଂଯୋଗ ହୋଇପାରିବ ନାହିଁ ତେଣୁ ଭଗବାନ ଗୋଟିଏ ସରଳ ରେଖା ରଖିଛନ୍ତି ଜୁହାରୁ ଆରମ୍ଭ ହେଉଛି ସେଥିପାଇଁ ଭକ୍ତିବିନୋଦ ଠାକୁର କହିଲେ ତାହାର ମଧ୍ୟ ଜୁହା ଅତି ଲୋଭମୟ ସୁଦୁର୍ମତି ଏ ଜୁହାକୁ ଜିତିବା ବହୁତ କଷ୍ଟ ଏକାଦଶ ସ୍କନ୍ଧରେ ଭାଗବତ ମଧ୍ୟ ଭଗବାନ କହିବେ ସେ କଥା ଯେ ସବୁ ଇନ୍ଦ୍ରିୟମାନଙ୍କୁ ସଂଯମ କରିଦେବ କିନ୍ତୁ ଯଦି ଜୁହାକୁ ସଂଯମ କରିନାହିଁ ତାହେଲେ ସେ କୌଣସି ଇନ୍ଦ୍ରିୟ ସଂଯମ କରିନାହିଁ ଏକାଦଶ ସ୍କନ୍ଧରେ ଭଗବାନ ଉଦ୍ଧବଙ୍କୁ ଉପଦେଶ ଦେବେ ତେଣୁ ଏ ଯେଉଁ ଧୀର କହିଲେ ଏଇ ଯେଉଁ ଛଅଟି ବେଗ ରହିଛି ବାଚ ବେଗ ମନସା କ୍ରୋଧ ବେଗମ ଜୁହା ବେଗ ଉଦର ଉପସ୍ଥ ବେଗମ ଏଇ ବେଗକୁ ଯେଉଁମାନେ ନିୟନ୍ତ୍ରଣ କରିପାରିବେ ସେମାନେ ହେଉଛନ୍ତି ଧୀର ବ୍ୟକ୍ତି ସେମାନେ ଧୀର ହେଇଯିବେ ତେଣୁ ଧୀର ସ୍ତତ୍ରଣ ହୁଅନ୍ତି ତେଣୁ ମୃତ୍ୟୁ ସମୟରେ ସେ କେବେ ମୋହ ହୁଅନ୍ତି ନାହିଁ ବିଚଳିତ ହୁଅନ୍ତି ନାହିଁ ଶୋକ କରନ୍ତି ନାହିଁ କାହିଁକି ସେ ଜାଣନ୍ତି ମୁଁ ଏ ଶରୀର ନୁହଁ ମୁଁ ଏଇଭଳି ଭାବରେ ଅନେକ ପରିବର୍ତ୍ତନ କରିକି ଆସିଛି ଶରୀର ଏବେ ବର୍ତ୍ତମାନ ଶରୀର ପରିବର୍ତ୍ତନ ବହୁତ ଆନନ୍ଦିତ ହେବେ ସେମାନେ ଭଗବାନ ବୁଝେଇବେ ପରେ ଡାଂସାସ ଜିର୍ଣ୍ଣ ଯଥା ବିହାୟ ଯଦି ଆମର ବସ୍ତ୍ର ଯଦି ଚିରିଗଲା ସେଥିପାଇଁ ଆମେ କାନ୍ଦୁ ନାହିଁ ବରଂ ଗୋଟେ ନୂଆ ବସ୍ତ୍ର ପରିଧାନ କଲେ ଆନନ୍ଦିତ ହେଉଛେ ତେଣୁ ସେହିଭଳି ଭାବରେ ଧୀର ବ୍ୟକ୍ତି ଏ ଶରୀର ତ୍ୟାଗରେ ସେମାନେ ଆନନ୍ଦିତ ହୁଅନ୍ତି ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଦେବତାମାନଙ୍କ ଉପରେ ବିପତ୍ତି ଆସି ପହଞ୍ଚିଗଲା ଆସିଗଲେ ଋତ୍ରାସୁର ଦେବତାମାନଙ୍କ ସମସ୍ତ ଅସ୍ତ୍ରକୁ ନିଜେ ଗିଳିଦେଲେ ଦେବତାମାନେ ହାହାକାର କରି ପକାଇଲେ କ'ଣ କରିବେ ତେଣୁ ଭଗବାନଙ୍କ ପ୍ରାର୍ଥନା କରୁଛନ୍ତି ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କୁ ଯେତେବେଳେ ସ୍ତୁତି କଲେ ଭଗବାନ ଆସି ଉପସ୍ଥିତ ହେଲେ ପଚାରିଲେ କ'ଣ ତୁମେ ଦରକାର କ'ଣ ଚାହୁଁଛ ନା ଆମେ ଏଇ ଋତ୍ରାସୁରକୁ କେମିତି ମୁକ୍ତି ପାଇବୁ ଋତ୍ରାସୁର କେମିତି ହତ୍ୟା କରିବୁ ଆମେ ଚିନ୍ତା କରୁଛୁ ଠିକ୍ ଅଛି, ମୋତେ ଯେଉଁମାନେ ପ୍ରାପ୍ତ ହୁଅନ୍ତି ସେମାନେ ଭୌତିକ କାମନା କରନ୍ତି ନାହିଁ, କିନ୍ତୁ ମୋତେ ପାଇକି ମଧ୍ୟ ତୁମେ ଭୌତିକ କାମନା କରୁଛ, ଠିକ୍ ଅଛି, ତାହେଲେ ତୁମେ ଯାଅ ଦୁର୍ବାସାଙ୍କର ଅସ୍ଥିକି ମାଗିବ, ଦୁର୍ବାସା ଏ ସରି ଦଧିଚି ଦଧିଚି ଦଧିଚିଙ୍କର ଅସ୍ଥି ମାଗିବ, ଦଧିଚି ନା କିଏ ଦଧିଚି, ହଁ ଦଧିଚି ଦଧିଚିଙ୍କର ଅସ୍ଥି ମାଗିବ, ସେଇ ଅସ୍ଥିରେ ତୁମେ ବଜ୍ର ନିର୍ମାଣ କରିବ, ସେଇଥିରେ ରୁତ୍ରାସର ମୃତ୍ୟୁବରଣ କରିବ। ତେଣୁ ଇଏ ଦଧିଚି ପାଖକୁ ଯେତେବେଳେ ଆସିଲେ ଦେବତାମାନେ ଦଧିଚି ତାଙ୍କ ପ୍ରାଣକୁ ପ୍ରଦାନ କରିଦେଲେ, ଭଗବାନ ଧ୍ୟାନ କରି ଶରୀରକୁ ତ୍ୟାଗ କରିଦେଲେ, ତେଣୁ ସେହି ଅସ୍ଥିରେ ଇନ୍ଦ୍ର ବଜ୍ର ନିର୍ମାଣ କରିଛନ୍ତି। ତେଣୁ ଯେଉଁମାନେ ଧୀର ବ୍ୟକ୍ତି ସେମାନେ ଏ ଶରୀର ସମ୍ବନ୍ଧ ଚିନ୍ତା କରିନଥାନ୍ତି, ସେମାନେ ଆତ୍ମାର ଆତ୍ମା ସ୍ଥିତିରେ ଥାଆନ୍ତି, ଶରୀର ଚେତନରୁ ଉର୍ଦ୍ଧ୍ୱରେ ଥାଆନ୍ତି, ସେମାନେ ତାପରେ ସେ ବୁଝେଇବେ ଇନ୍ଦ୍ରିୟାଣି ପରାମି ଆହୁ ଇନ୍ଦ୍ରିୟଭ୍ୟ ପରମ ମନ ମନସ୍ତୁ ପରା ବୁଦ୍ଧି ଯେଉଁ ବୁଦ୍ଧି ପ୍ରତସ୍ତୁ ସ ତୃତୀୟ ଅଧ୍ୟାୟରେ ଭଗବାନ କଥାଟି କହିବେ। ପ୍ରକୃତରେ ଆମେ କିଏ, ଆମେ ଇନ୍ଦ୍ର ନୁହେଁ, ଆମେ ଯେଉଁ ଦଶଟି ଇନ୍ଦ୍ରିୟ ରହିଛି ଚକ୍ଷୁ କାନ ନାସିକା ଇତ୍ୟାଦି ବା ହାତ ପାଣି ଇତ୍ୟାଦି ହାତ ଗୋଡ଼ ଇତ୍ୟାଦି ଏସବୁ ଆମେ ଆମେ ଇନ୍ଦ୍ରିୟ ନୁହେଁ। ଇନ୍ଦ୍ରିୟର ଉର୍ଦ୍ଧ୍ୱରେ ହେଉଛି ମନ, ମନ ଆହୁରି ସୂକ୍ଷ୍ମ, କିନ୍ତୁ ଆମେ ମନ ମଧ୍ୟ ନୁହେଁ, ମନରୁ ଆହୁରି ସୂକ୍ଷ୍ମ ରହିଛି ବୁଦ୍ଧି, ବୁଦ୍ଧିରୁ ଆହୁରି ସୂକ୍ଷ୍ମ ରହିଛି ଅହଙ୍କାର, ଅହଙ୍କାରରୁ ଆହୁରି ସୂକ୍ଷ୍ମ ରହିଛି ଆତ୍ମା, ଆମେ ହେଉଛି ସେ ଆତ୍ମା। ଆମର ସଂଜ୍ଞା ଭଗବାନ ପ୍ରଦାନ କରିବା, ଆମେ ପ୍ରକୃତରେ କିଏ, ଶତକଡ଼ା ଅନୁସୂତ ଭାବେ ଲୋକ ଜାଣନ୍ତି ନାହିଁ ପ୍ରକୃତି ସେମାନେ କିଏ। ତେଣୁ ଯେଉଁମାନେ ଧୀର ବ୍ୟକ୍ତି ସେମାନେ ମୃତ୍ୟୁ ସମୟରେ ବିଚଳିତ ହୁଅନ୍ତି ନାହିଁ, ସେମାନେ ଆନନ୍ଦିତ ହୁଅନ୍ତି। ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି ଯେଭଳି ଭାବରେ ଗୋଟେ ବିରାଡ଼ି ବିରାଡ଼ି ଯେତେବେଳେ ତା'ର ଛୁଆ ଦେଇଥାଏ, ଛୁଆ ଜନ୍ମ କରିଥାଏ, ସେ ଭାବେ ଛୁଆକୁ ଏଇଟା ଉପଯୁକ୍ତ ସ୍ଥାନ ନୁହଁ ବା ନିରାପଦ ସ୍ଥାନ ନୁହଁ ଭାବି ବିଭିନ୍ନ ଜାଗାକୁ ନେଉଥାଏ। ପରାଶର ପ୍ରଭୁ ଦେଖିଛନ୍ତି ସମସ୍ତଙ୍କର ଥିବ, ସମସ୍ତଙ୍କର ଏକ୍ସପିରିଏନ୍ସ ଥିବ, ତେଣୁ ଆମେ ମଧ୍ୟ ପିଲାଦିନେ ଦେଖିଥିଲୁ। ଯାହା ହଉ, ବିରାଡ଼ି ଯେତେବେଳେ ତା'ର ମୁଖରେ ତା'ର ଛୁଆକୁ ନିଏ, ସେତେବେଳେ ତା ଛୁଆ ବହୁତ ଆନନ୍ଦରେ ଥାଏ ମା ମୁଖରେ, କିନ୍ତୁ ସେଇ ବିରାଡ଼ି ଯେତେବେଳେ ତା ମୁଖରେ ମୂଷା ଛୁଆକୁ ଧରିଦେବ, ମୂଷା ଛୁଆ ଯନ୍ତ୍ରଣାରେ ଚିତ୍କାର କରିବ। ତେଣୁ ସେହିଭଳି ଭାବରେ ଭକ୍ତ ମଧ୍ୟ ତଥାଗତ ଭାବରେ ଭକ୍ତ ମୃତ୍ୟୁବରଣ କରୁଛି, ଅଭକ୍ତ ମଧ୍ୟ ମୃତ୍ୟୁବରଣ କରୁଛି, କିନ୍ତୁ ପ୍ରକୃତରେ ଭକ୍ତ ମୃତ୍ୟୁବରଣ କରେ ନାହିଁ, ସେ ଶରୀର ତ୍ୟାଗ କରେ, ଶରୀର ତ୍ୟାଗ କରି ଭଗବାନଙ୍କ ଧାମକୁ ଯାଆନ୍ତି ସେ। ତେଣୁ ସେମାନେ ବହୁତ ଆନନ୍ଦରେ ଶରୀର ତ୍ୟାଗ କରନ୍ତି, କିନ୍ତୁ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ବହୁତ ଯନ୍ତ୍ରଣାରେ ମୃତ୍ୟୁ ଯନ୍ତ୍ରଣାରେ ଚିତ୍କାର ମୃତ୍ୟୁ ଯନ୍ତ୍ରଣାରେ ସେମାନେ ବହୁତ କଷ୍ଟପ୍ରାପ୍ତ ହୁଅନ୍ତି। ଶୈଳୀ ମିଛା କାମୁଡ଼ିଲେ କପଡ଼ା ମିଛା କାମୁଡ଼ିଲେ ଯେଉଁ ଯନ୍ତ୍ରଣା ସେଇ ଯନ୍ତ୍ରଣା ହୁଏ, ତୃତୀୟ ସ୍କନ୍ଧରେ କପିଳେଶ୍ୱର ସଭ୍ୟତା କହିବେ, ବହୁତ ଯନ୍ତ୍ରଣା ରହିଛି ମୃତ୍ୟୁ ସମୟରେ, କିନ୍ତୁ ଭଗବାନ ଭକ୍ତ ସେ ଯନ୍ତ୍ରଣା କିଛି ଜାଣିପାରନ୍ତି ନାହିଁ। ସେମାନେ ଭଗବାନଙ୍କ ଚିନ୍ତାରେ ରହିଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଭକ୍ତ ଏହି ସ୍ଥିତିରେ ଥାଏ, ତେଣୁ ସେ ମୃତ୍ୟୁ ସମୟରେ ବିଚଳିତ ହୁଅନ୍ତି ନାହିଁ, କାରଣ ସେ ଜାଣନ୍ତି ତାଙ୍କର ମୃତ୍ୟୁ ନାହିଁ। ଭଗବାନ ପୁଣି ବତେଇବେ, ସେସବୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିବେ। ତେଣୁ ତାପରେ ଯଦି କହିବେ, ଅର୍ଜୁନ କହିବେ, ନନୁ ଈଶ୍ୱରସ୍ୟ ତମ ଜନ୍ମାଦି ଶୂନ୍ୟତ୍ୱଂ ସତ୍ୟମେବ, ପ୍ରଭୁ ଆପଣ ଈଶ୍ୱର ମୁଁ ଜାଣିଛି, ଆପଣଙ୍କର ଜନ୍ମ ନାହିଁ କି ମୃତ୍ୟୁ ନାହିଁ ଆମେ ଜାଣିଛୁ, ଈଶ୍ୱରଙ୍କର ନଥାଏ ସେସବୁ, କିନ୍ତୁ ଜୀବମାନଙ୍କୁ ଜନ୍ମ ମରଣ ପ୍ରସିଦ୍ଧ। ଜୀବ ଜଣେ ରହିଛି ମାନେ ତା'ର ଜନ୍ମ ରହିଛି ମୃତ୍ୟୁ ରହିଛି, ତାହେଲେ କେମିତି କହୁଛନ୍ତି ଧୀର ବ୍ୟକ୍ତି କାହିଁକି ମୂଲ୍ୟମାନ ହେବ ନାହିଁ କାହିଁକି ବ୍ୟତୀତ ହେବ ନାହିଁ, ସେଥିପାଇଁ ଏଇ ଶ୍ଳୋକଟି କହିଲେ, ଏଇଟା ବୁଝେଇ ଦେଲେ। ଆମେ ସବୁବେଳେ ଶରୀର ତ୍ୟାଗ କରୁଛେ, ତେଣୁ ମୃତ୍ୟୁ ସମୟରେ ଯେଉଁ ଅନ୍ତିମ ଶରୀର ତ୍ୟାଗ କରିବା ସେତେବେଳେ କାହିଁକି ସେ ବିଚଳିତ ହେବ, ବରଂ ସେ ଆନନ୍ଦିତ ହେବ। ଅର୍ଜୁନ ପଚାରିଲେ ପ୍ରଭୁଙ୍କୁ, ଷଷ୍ଠ ଅଧ୍ୟାୟରେ ପଚାରିଲେ, ପ୍ରଭୁ ଯେଉଁମାନେ ଅଯତି ଚଳ ସଧ୍ୟା ପ୍ରିୟତା ଯୋଗା ଚଳତି ମାଂସ ଅପ୍ରାପ୍ୟ ଯୋଗ ସଂସ୍କୃତି କାଁ ଗତି କୃଷ୍ଣ କରିଛନ୍ତି, ପ୍ରଭୁ ଏଇ ଯେଉଁ ଯୋଗରେ ତେଣୁ ଯଦି ସିଦ୍ଧି ଲାଭ କରି ନପାରିଲା, ମୃତ୍ୟୁ ହୋଇଗଲା ତା'ର, ସେମାନେ କ'ଣ ସେଭଳି ଭାବରେ ଆନନ୍ଦରେ ମୃତ୍ୟୁବରଣ କରିବେ? ନା, ହଁ, କାହିଁକି ମୃତ୍ୟୁବରଣ କରିବେ? ପ୍ରାପ୍ୟ ପୁଣି କୃତ୍ୟାନ ଲୋପାନୁ ସେଟା ବହୁତ ଉନ୍ନତ ଲୋକକୁ ସେମାନେ ଯିବେ, ଯେଉଁଠି ବହୁତ ଐଶ୍ୱର୍ଯ୍ୟ ରହିଛି, ଶାଶ୍ୱତୀ ସମା ବହୁ ବର୍ଷ କାଳ ସେଠି ରହିବେ ସେମାନେ। ପୁଣ୍ୟକୃତ ଲୋକମାନଙ୍କର ଲୋକରେ ସେମାନେ ଜନ୍ମଗ୍ରହଣ କରିବେ, ବହୁତ ଐଶ୍ୱର୍ଯ୍ୟ ସେଠି ରହିଛି। ପୁଣି ତାଙ୍କୁ ସୂଚିନାଙ୍ଗ ଶ୍ରୀମତାଙ୍ଗେ ଯୋଗ ପ୍ରଷ୍ଟ ବିଜାୟତେ, ଯେଉଁମାନେ ବ୍ରାହ୍ମଣ ବ୍ୟକ୍ତି ବା ଧନୀ ବ୍ୟକ୍ତିଙ୍କର ଗୃହରେ ସେମାନେ ପୁଣି ଜନ୍ମଗ୍ରହଣ କରନ୍ତି, ତାଙ୍କୁ ସୁଯୋଗ ଦିଆଯାଏ ପୁଣି ଯୋଗରେ ସିଦ୍ଧି ଲାଭ କରିବା ପାଇଁ। ତେଣୁ ଯୋଗ, ଭକ୍ତି ଯୋଗ ବିଷୟରେ ବିଶେଷ ଭାବରେ କୁହାଯାଉଛି, ଭକ୍ତି ଯୋଗ ଏଭଳି ବସ୍ତୁ ଯେ ଆପଣ କହିବେ, ଆମେ ସେଇଟା କହିବା, ସେତେବେଳେ କହିବା, ଏବେ କହିବା ନାହିଁ। ସ୍ୱଳ୍ପମପି ଅଶ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟା, ଖାଲି ଏତିକି ଜାଣିଥିବା ଆମେ ଆଜି ଆପଣ ଯାହା କରିଛନ୍ତି କିଛି ଅଳ୍ପ କିଛି କରିଛନ୍ତି, ଭକ୍ତି ଯୋଗ କିଛି ଅଳ୍ପ ଆଚରଣ କରିଛନ୍ତି, ଏଇଟା ଆପଣଙ୍କୁ ବହୁତ ବଡ଼ ବିପଦ ରକ୍ଷା କରିବ, ଏତିକି ଜାଣିଥାନ୍ତି। ଭଗବାନ କହିବେ ଆପଣ ଆସିବେ ସେ କଥା, ଭକ୍ତି ଯୋଗ ବିଷୟରେ ଯେତେବେଳେ କହିବେ 39 ଶ୍ଳୋକରୁ ଆରମ୍ଭ କରିବେ, ସେଇଠି କହିବେ ଭକ୍ତିର ମହିମା, ଭକ୍ତି କେବେ ହେଲେ ନଷ୍ଟ ହେବ ନାହିଁ। ଷଷ୍ଠ ଅଧ୍ୟାୟରେ ଆଉଥରେ ତାକୁ ପରିଷ୍କାର, ମାନେ ଆଉଥରେ ତାକୁ କ୍ଲାରିଫାଏ କରିଛନ୍ତି। ତେଣୁ ଏହିଭଳି ଭାବରେ ଯଦି ଅର୍ଜୁନ କହିବେ ଠିକ୍ ଅଛି, ନନୁ ତାନ୍ ଗତାଶୁନ୍ ଅଗତାଶୁନ୍ ବା ନ ସୋଚାମି କିନ୍ତୁ ତତ୍ ବିୟୋଗାଦି ଦୁଃଖ ଦୁଃଖଭାଜମ ଆତ୍ମାନମେବେତି, ଠିକ୍ ଅଛି ପ୍ରାଣ ବିଷୟରେ ଆମେ ଚିନ୍ତା କରୁନେ, ଅଲଗା ଠିକ୍ ଅଛି, କିନ୍ତୁ ସେ ଯେଉଁ ଥିଲେ ଆମର ପ୍ରିୟ ବ୍ୟକ୍ତି ଥିଲେ, ସେ ଚାଲିଗଲେ, ସେଥିପାଇଁ କ'ଣ ଆମେ ଦୁଃଖ କରିବା ନାହିଁ? ନା ମାତ୍ରା ସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣ ସୁଖ ଦୁଃଖଦା ଆଗମ ପାୟନ ନିତ୍ୟା ତାଂ ତିତିକ୍ଷତ ଭାରତ। ଜୟ ଶ୍ରୀ ଶ୍ରୀ ସୀତାରାମ ଅର୍ପଣ ହନୁମାନ ଯୋଗୀ। ମାତ୍ରା ସ୍ପର୍ଶାର୍ଥ କୌନ୍ତେୟ, ଆମେ ଏଇ ଶରୀର ପ୍ରାପ୍ତ ହେଇଛେ, ଏ ଶରୀର ସେହିଭଳି ଭାବରେ ଦିଆଯାଇଛି ଆମକୁ। ଗୋଟେ ଜେଲ୍କୁ ଗଲେ ଯେମିତି ଗୋଟେ ଜେଲ୍ର ପୋଷାକ ଦିଆଯାଏ, ସେହିଭଳି ଭାବରେ ଏ ମାୟାର ରଚିତ କାରାଗାରରେ ଆମକୁ ଏ ପୋଷାକଟି ଦିଆଯାଇଛି, ଭଗବାନ ଭୁଲି ଯାଇଥିବାରୁ ଆମକୁ ଏ ଶରୀର ଦିଆଯାଇଛି। ତେଣୁ ଏ ଶରୀର ସେହିଭଳି ଭାବରେ ନିର୍ମିତ ହୋଇଛି। ମାତ୍ରା ସ୍ପର୍ଶାସ୍ତୁ କୌନ୍ତେୟ, ମାତ୍ରା କହିଲେ 5 ତନ୍ମାତ୍ର ରହିଛି, ଭୌତିକ ଜଗତରେ 5 ତନ୍ମାତ୍ର ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଏବଂ ଗନ୍ଧ, ଏ 5 ତନ୍ମାତ୍ର ରହିଛି। ଆମେ ଯେଉଁ ଉପଭୋଗ କରୁଛେ ଏଇ 5 ବିଷୟକୁ ଉପଭୋଗ କରୁଛେ, ତେଣୁ ଆର ସ୍ପର୍ଶରେ ମାତ୍ରା ସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣ ସୁଖ ଦୁଃଖଦା। ବର୍ତ୍ତମାନ ଖରାଦିନ ହୋଇଛି, ଖରାରେ ଆମେ ବ୍ୟସ୍ତବ୍ୟସ୍ତ ହୋଇଯାଉଛେ, ତେଣୁ ଆମର ଥଣ୍ଡା ପାଣି ଦରକାର ହେଉଛି, ଏସି ଦରକାର ହେଉଛି, ଏସବୁ ଦରକାର ହେଉଛି, କାରଣ ଆମ ଶରୀର ସେଇଭଳି ଭାବେ ତିଆରି ହୋଇଛି। ମାତ୍ରା ସ୍ପର୍ଶାସ୍ତୁ କୌନ୍ତେୟ, ଶୀତ ଉଷ୍ଣ ଆସିବ, ଖରାଦିନେ ବହୁତ ଗରମ ଅନୁଭବ କରୁଛେ, ଶୀତଦିନେ ବହୁତ ଶୀତ ଅନୁଭବ କରିବା, ସେହିଭଳି ଭାବରେ ସୁଖ ଦୁଃଖ ଆସୁଛି, ଶୀତୋଷ୍ଣ ସୁଖ ଦୁଃଖଦା। କିନ୍ତୁ ଆଗମ ପାୟନ ଅନିତ୍ୟା, ଇଏ ଅନିତ୍ୟ, ସବୁବେଳେ ପାଇଁ ରହିବ ନାହିଁ, ଇଏ ଆସିବ ଏବଂ ଯିବ, ତେଣୁ ତୁମେ ତାକୁ ସହିବାକୁ ଚେଷ୍ଟା କର, ତିତିକ୍ଷସ ଭାରତ, ତାକୁ ପ୍ରତିକାର କରିବା ଦରକାର ନାହିଁ, କେମିତି ଆଜି ମୁକ୍ତ ପାଇବା ଏସବୁ ପ୍ରତିକାର କରିବା ଏସବୁ କରିବା ଦରକାର ନାହିଁ, ତାକୁ ସହିବାକୁ ଚେଷ୍ଟା କର। ଏ ସହିବାଟା ହେଉଛି ପ୍ରକୃତରେ ଇଏ ହେଉଛି କ'ଣ, ଇଏ ସାଧୁର ଆରମ୍ଭ, ଏଇ ଗୁଣରୁ ସାଧୁତାର ଆରମ୍ଭ ହେବ, ସହିବାଟା ପ୍ରାଥମିକ ଗୁଣ, ସାଧୁର ପ୍ରାଥମିକ ଗୁଣ ହେଉଛି ସହିବା, ତିତିକ୍ଷବ କାରୁଣିକ, ତୃତୀୟ ସ୍କନ୍ଧରେ କପିଳଦେବ ସେ କଥା କହିବେ ମାନଙ୍କୁ, ସାଧୁର ଲକ୍ଷଣ ହେଉଛି ଏଇଟା। ଆମେ ସବୁ ଏ ଭୌତିକ ଜଗତକୁ ତ୍ୟାଗ କରିବାର ଅଛି, ସେଥିପାଇଁ କିଛିଟା ତପସ୍ୟା ଦରକାର, କିଛି ସହିବାକୁ ପଡ଼ିବ, କିଛି ତପସ୍ୟା କରିବାକୁ ପଡ଼ିବ, କିଛି କ'ଣ କିଛି କଷ୍ଟ ଆମେ କିଛି ସହିବା, ଇଏ ହେଉଛି ସାଧୁତା, ଇଏ ହେଉଛି ତପସ୍ୟା। ତେଣୁ ଇଏ ଗରମ ହେଉଛି, ଗରମ ପାଇଁ କେମିତି ଆମେ ଗରମ ମୁକ୍ତ ହେବା ସେଇଟା ଚିନ୍ତା ନକରି ସେଇଟା ସହିବାକୁ ଚେଷ୍ଟା କର, ତାଙ୍କ ପ୍ରତିକ୍ଷ ଆରମ୍ଭ, ଏଇଠୁ ଆରମ୍ଭ ହେଉଛି ଭକ୍ତିର ବା ଏ ସାଧୁର ଜୀବନର ଆରମ୍ଭ ହେଉଛି ଏଇ ସହିବାରୁ, କିଏ କେତେ ସହିପାରୁଛି, ସହିବାଟା ହେଉଛି ସାଧୁର ଲକ୍ଷଣ, କିଏ କେତେ ସହିପାରିବ। ତାପରେ ବହୁତ କଥା ରହିଛି, ସହିବାଟା କିନ୍ତୁ ଆରମ୍ଭ, ପ୍ରାରମ୍ଭିକ ସ୍ତର ହେଉଛି ସହିବାଟା, ଏମିତି ଆମେ ସବୁ ସହିପାରିବା, ଯଦି ଯେ ଯେତେ ସହିପାରିବ ସେ ସେତେ ସାଧୁ ମାର୍ଗରେ ଅଗ୍ରସର ହେବ, ତାର ସାଧୁତା ସେତେ ବର୍ଦ୍ଧିତ ହେବ। ଏ ପ୍ରାରମ୍ଭିକ ଗୁଣ ହେଉଛି ଏଇଟା, ଆମକୁ ଏଇଟା ଅଭ୍ୟାସ କରିବାକୁ ପଡ଼ିବ, ସହିବାକୁ ପଡ଼ିବ। ତାହା ତିତିକ୍ଷସ ଭାରତ। ତେଣୁ ପନ୍ଦର ଶ୍ଳୋକ କହୁଛନ୍ତି, ଜଂ ହି ନ ବ୍ୟଥୟନ୍ତିଅନ୍ତେ ପୁରୁଷଂ ପୁରୁଷର୍ଷଭ ସମ ଦୁଃଖ ସୁଖମ ଧୀରମ ସ୍ୱମୃତତ୍ୱାୟ କଳ୍ପତେ। ପ୍ରଭୁପାଦ ମହାରାଜ ଚଉଦ ଶ୍ଳୋକରେ ଭାବାର୍ଥରେ କହୁଥିଲେ, କର୍ତ୍ତବ୍ୟ ସମ୍ପାଦନ ସମୟରେ ବ୍ୟକ୍ତିକୁ କିପରି ଅସ୍ଥାୟୀ ସୁଖ ଦୁଃଖକୁ ସହିବାକୁ ପଡ଼ିବ ତାହା ଶିକ୍ଷା କରିବା ଉଚିତ। ବୈଦିକ ନିର୍ଦ୍ଦେଶ ଅନୁଯାୟୀ ବ୍ୟକ୍ତିକୁ ବଡ଼ି ସକାଳୁ ସ୍ନାନ କରିବାକୁ ହେବ। ଶୀତଦିନେ ସକାଳୁ ସ୍ନାନ କରିବାରେ ବଡ଼ କଷ୍ଟ ହୋଇପାରେ, କିନ୍ତୁ ଏପରିକି ମାଘ ମାସରେ ମଧ୍ୟ ବଡ଼ି ସକାଳୁ ସ୍ନାନ କରିବାକୁ ହେବ। ଏ ସହିବାଟା, ଇଏ ହେଉଛି ଆରମ୍ଭ, ଭକ୍ତିର ଆରମ୍ଭ ହେଉଛି ଏଇଥିରୁ, ବା ସାଧୁର ଆରମ୍ଭ ହେଉଛି ଏଇଥିରୁ। ତେଣୁ ପରସ୍ପର କହୁଛନ୍ତି, ଜଙ୍ଗି ନ ବେତନ୍ତେନ୍ତେ ପୁରୁଷଂ ପୁରୁଷର୍ଷଭ ସମ ଦୁଃଖ ସୁଖମ ଧୀରମ ସ୍ୱମୃତତ୍ୱାୟ କଳ୍ପତେ। ଜଙ୍ଗି ନ ବେତନ୍ତେନ୍ତେ, ଏଇ ସୁଖ ଦୁଃଖରେ ଯେଉଁମାନେ ବ୍ୟଥିତ ହୁଅନ୍ତି ନାହିଁ। ସୁଖ ଆସିବ, ଦୁଃଖ ଆସିବ, କଷ୍ଟ ଲାଗିବ, ଶରୀରକୁ କଷ୍ଟ ଲାଗିବ, କିନ୍ତୁ ସହି ନେବେ, ସେମାନେ ଏତେ ବ୍ୟଥିତ ହୁଅନ୍ତି ନାହିଁ। ଜଙ୍ଗି ନ ବେତନ୍ତେନ୍ତେ ପୁରୁଷଂ ପୁରୁଷ, ସେମାନେ ହେଉଛନ୍ତି ପୁରୁଷ ଋଷଭ। ବା ଏଠି ପୁରୁଷ ଋଷଭ କହିଲେ, ହଁ ପୁରୁଷ ଋଷଭ କହିଲେ ଶ୍ରେଷ୍ଠ ପୁରୁଷ ସେ ହେବ। ପୁରୁଷ ଋଷଭ କହିଲେ ଶ୍ରେଷ୍ଠ ପୁରୁଷ, ମୁଁ ଭାବୁଛି ଅର୍ଜୁନକୁ କହୁଛି, କିନ୍ତୁ କହୁଥିଲେ ପୁରୁଷ ଋଷଭ କହିଲେ ଯିଏ ଏଇ ସ୍ତରକୁ ଯିବ ସେ ହେଉଛି ପୁରୁଷ ଋଷଭ, ପୁରୁଷ ଶ୍ରେଷ୍ଠ ସେ ହେଇଯିବ। ଯାହାକୁ ସୁଖ ଦୁଃଖରେ ବ୍ୟତିବ୍ୟସ୍ତ ହୁଅନ୍ତି ନାହିଁ, ପୁଣି ଆହୁରି ତାକୁ ଇଏ କରିବେ, ଆହୁରି ବିସ୍ତାର କରି କହିବେ, ପରେ କହିବେ ସେ କଥା। ତେଣୁ ଯିଏ ଏଇଭଳି ଭାବରେ ବ୍ୟତୀତ ହୁଅନ୍ତି ନାହିଁ ସେମାନେ ପୁରୁଷ ଶ୍ରେଷ୍ଠ ହୋଇଯିବେ, ପୁରୁଷ ପୁରୁଷର୍ଷଭ ସମ ଦୁଃଖ ସୁଖମ ଧୀର। ଏ ଧୀରର ଆହୁରି ସଂଜ୍ଞା ଦିଆଯାଇଛି, ସମ ଅବସ୍ଥା ସେମାନେ ପ୍ରାପ୍ତ ହେବେ, ସୁଖରେ ଯେତିକି ଦୁଃଖରେ ସେଇଭଳି ଭାବରେ, ସୁଖରେ ପରେ ପାଇବେ, ସୁଖେଷୁ ବିଗତ ସୁଖ ଦୁଃଖେଷୁ ବିଗତ ସୁଖ, ଦୁଃଖେଷୁ ଅନୁଦ୍ଭିନ୍ନ ମନା ସୁଖେଷୁ ବିଗତ ସୁଖ ଭିତରାଗ ଭୟପ୍ରଦ ସ୍ଥିତଧି ମୁନିରୁଚ୍ୟତେ। ଅର୍ଜୁନକୁ ପୁଣି କହିବେ, ଆ ପରେ କହିବେ, ଅର୍ଜୁନ ପଚାରିବେ ପ୍ରକୃତରେ ବିଦ୍ୱାନ କିଏ ମୋତେ କୁହନ୍ତୁ, ପଣ୍ଡିତ କିଏ ମୋତେ କୁହନ୍ତୁ, ଆପଣ ମୋତେ କହିଲେ ମୂର୍ଖ ବୋଲି ପଣ୍ଡିତ କିଏ ମୋତେ କୁହନ୍ତୁ, ଚଉବନ ଶ୍ଳୋକରେ କହିବେ। ଭଗବାନ 55-72 ଏ 18 ଶ୍ଳୋକରେ କହିବେ କିଏ ପ୍ରକୃତରେ ପଣ୍ଡିତ। ଏ 72 ଶ୍ଳୋକ ରହିଛନ୍ତି ଏଥିରେ ଦ୍ୱିତୀୟ ଅଧ୍ୟାୟରେ। ତେଣୁ ଏଇ ଯେଉଁ ଲାଷ୍ଟ 18 ଶ୍ଳୋକରେ ପଣ୍ଡିତ କିଏ ତା ବିଷୟରେ ଜ୍ଞାନ ଦେବେ ଭଗବାନ। ଏହି ପଣ୍ଡିତ କଥା ଆହୁରି ଅନେକ ସାଙ୍ଗରେ ପଚାରିଛନ୍ତି, ଅର୍ଜୁନ ପଚାରିବେ, ଦ୍ୱାଦଶ ଅଧ୍ୟାୟରେ ଭଗବାନ କହିବେ ପଣ୍ଡିତର ସଂଜ୍ଞା, 16 ଅଧ୍ୟାୟରେ କହିବେ, 13 ଅଧ୍ୟାୟରେ କହିବେ, ଏଇସବୁ କହି ଚାଲିବ ଭଗବାନ ବର୍ତ୍ତମାନ କଥା ଚାଲିବ। ତେଣୁ ଯେଉଁମାନେ ଦୁଃଖ ଏବଂ ସୁଖରେ ସମ ସ୍ଥିତିରେ ଥିବେ, ଦୁଃଖରେ ବେଶୀ ବିଚଳିତ ହେବେ ନାହିଁ, ସୁଖରେ ମଧ୍ୟ ବେଶୀ ଉଲ୍ଲାସିତ ହେବେ ନାହିଁ, ସେମାନଙ୍କୁ ଧୀର ବ୍ୟକ୍ତି କୁହାଯାଉଛି। ତେଣୁ ସେମାନେ ଅମୃତତ୍ଵ ପ୍ରାପ୍ତ ହେବେ, ସମୃତତ୍ୱାୟ କଳ୍ପତେ। ଏଇ ଭୌତିକ ଜଗତ ହେଉଛି, ସମସ୍ତେ ମୃତ୍ୟୁବରଣ କରିବେ, କିନ୍ତୁ ଏ ଭୌତିକ ଜଗତ ଥାଇକି ମଧ୍ୟ ସେମାନେ ଅମୃତତ୍ଵକୁ ପ୍ରାପ୍ତ ହେବେ। ସେଥିପାଇଁ ଆମର କୁହାଯାଇଛି ଯେ ଯେଉଁମାନେ ପ୍ରକୃତରେ ଅମୃତ ପ୍ରାପ୍ତ ହୋଇଛନ୍ତି ସେମାନେ ସବୁ, ଯେଉଁମାନେ କର୍ମଣା ମନସା ଗିରା ନିଖିଳାଶ ଅବସ୍ଥା ଆସୁ ଜୀବନମୁକ୍ତ ସ୍ୱର ଉଚ୍ଚତେ। ଶ୍ଳୋକଟି ଜାଣିଛନ୍ତି, ଶ୍ଳୋକଟି ଗୋଟେ ଅଛି, ଯେଉଁମାନେ କ'ଣ ନା ନିଖିଳାଶୁ ଅପି ଅବସ୍ଥା ଆସୁ ସ୍ୱମୃତ ଜୀବନମୁକ୍ତ ସ୍ୱର ଉଚ୍ଚତେ, ସେଟା ଗୋଟେ କ'ଣ ରହିଛି ମନେ ପଡ଼ୁନି। ସେମାନେ ଏଇଭଳି ଭାବରେ ଏମାନେ ସେଇ ସ୍ଥିତିକୁ ଯାଇଛନ୍ତି, ମାନେ କେତେବେଳେ ଉଦ୍ବିଗ୍ନ ହେବେ ନାହିଁ, କାରଣ ସେମାନେ ସବୁବେଳେ ମନଟା ଭଗବାନ ପାଦପଦ୍ମରେ ରହିଛି, ସବୁବେଳେ ସବୁ ନିଖିଳ ଆସିବ ଅବସ୍ଥା ଆସୁ, ତାଙ୍କୁ ଜୀବନମୁକ୍ତ ବୋଲି କୁହାଯାଏ। କର୍ମଣା ମନସା ଗିରା, କର୍ମରେ ମନରେ ବଚନରେ ଭଗବାନ ପ୍ରତି ସେ ପୂର୍ଣ୍ଣ ଭାବରେ ସମର୍ପିତ। ପ୍ରଥମ ଧାଡ଼ିଟା ମୋର ମନେ ପଡ଼ୁନି, ଏ ଶ୍ଳୋକଟି ରହିଛି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ଯାହା ହଉ, ଭଗବାନ ଚାହୁଁଛନ୍ତି ମନେ ମୋର ଭଗବାନ ବିସ୍ମୃତି ଦେଉଛନ୍ତି। ତେଣୁ ଏଇଭଳି ଅବସ୍ଥା ଜଣେ ପ୍ରାପ୍ତ ହେବ, ସେ ଭୌତିକ ଜଗତରେ ଥିଲେ ମଧ୍ୟ ସେମାନେ ଭୌତିକ ଜଗତର ନୁହନ୍ତି, ସେମାନେ ହେଉଛନ୍ତି ଚିତ୍ ଜଗତ ମହାତ୍ମା, ସେମାନେ ମହାତ୍ମା, ସେମାନେ ବଦ୍ଧ ଜୀବନ ତ୍ରିଗୁଣ ଭିତରେ ସେମାନେ ବଦ୍ଧ ନୁହନ୍ତି, ତ୍ରିଗୁଣର ଉର୍ଦ୍ଧ ଅବସ୍ଥାକୁ ସେମାନେ ଯାଇଛନ୍ତି। ଆମେ ଆସନ୍ତାକାଲି କହିବା ଯେ କ'ଣ ଡାଇରେକ୍ଟ ମନେ ପଡ଼ୁନି, ଦେଖିକି କହିବୁ ସେଇଟା। ତେଣୁ ଏମାନେ ଭୌତିକ ଜଗତରେ ଥିଲେ ମଧ୍ୟ ଏମାନେ ଅମୃତତ୍ୱକୁ ପ୍ରାପ୍ତ ହୋଇଛନ୍ତି, ନିକିଳାସୁରୂପୀ ଅବସ୍ଥା ଆସୁ ଜୀବନ ମୁକ୍ତ, ସେମାନେ ମୃତ୍ୟୁବରଣ କରିବେନି, ସେମାନେ ଜୀବନ ଜୀବିତ ଅବସ୍ଥାରେ ମଧ୍ୟ ସେମାନେ ମୁକ୍ତ। ଆସନ୍ତାକାଲି ଆର ମୂଳ କଥାଟା କହିବି, ପୁନଃ ଭାବରେ କହିବି, ଏଇଟାକୁ ଦେଖିବା ସେଇଟା କ'ଣ ରହିଛି। ତେଣୁ ଏଇଭଳି ଭାବରେ ଯେଉଁ ବ୍ୟକ୍ତି, ପ୍ରଭୁପାଦ ମହାରାଜ କହୁଛନ୍ତି, ଯେଉଁ ବ୍ୟକ୍ତି ଆତ୍ମାନୁଭୂତିର ଉନ୍ନତ ସ୍ତର ଲାଭ ନିମିତ୍ତ ସ୍ଥିର ନିଶ୍ଚିତ ହୋଇଛି ଏବଂ ସୁଖ ଓ ଦୁଃଖକୁ ସମଭାବରେ ଗ୍ରହଣ କରିପାରେ, ସେ ନିଶ୍ଚିତ ଭାବରେ ମୁକ୍ତି ଲାଭ ନିମିତ୍ତ ଉପଯୁକ୍ତ ଅଟେ। ସେମାନେ ଯେଉଁମାନେ ବିଚଳିତ ହୁଅନ୍ତି ନାହିଁ, ଏସବୁ ସାଧୁର ଲକ୍ଷଣ ରହିଛି, ସେମାନେ ବ୍ୟତିବ୍ୟସ୍ତ ହୁଅନ୍ତି ନାହିଁ। ଏହା ଦଶ୍ୟ ହରେଡ଼ ଦାସେ, ଯେଉଁମାନେ ହରିଙ୍କର ଦାସ, ଏହା ଦଶ୍ୟ ହରେଡ଼ ଦାସେ କର୍ମଣା ମନସା ଗିରା, ଭଗବାନଙ୍କ ଭକ୍ତରେ ଜଣେ ଏହି ସ୍ତରକୁ ପ୍ରାପ୍ତ ହେବେ। ହରେଡ଼ ଦାସ କର୍ମରେ ମନରେ ବଚନରେ ସେମାନେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି। ତେଣୁ ନିଖିଳା ଆସୁ ଏକ ଅବସ୍ଥା ଆସୁ, ସେମାନେ ଯେକୌଣସି କାର୍ଯ୍ୟ କରନ୍ତୁ ବା ଶୟନ କରନ୍ତୁ ବା ଯେକୌଣସି କାର୍ଯ୍ୟ କରନ୍ତୁ, ନିଖିଳା ଆସୁ ଅବସ୍ଥା ଆସୁ ଜୀବନମୁକ୍ତ ସହଉଛନ୍ତି, ସେମାନେ ଜୀବନମୁକ୍ତ, ସେମାନେ ବଦ୍ଧ ଜୀବନ ନୁହନ୍ତି, ସେମାନେ ମୁକ୍ତ ଜୀବ ମହାତ୍ମା, ସେମାନେ ଭଗବାନ ଭକ୍ତ ହୋଇଗଲେ ସେହି ସ୍ତର ଜଣେ ପ୍ରାପ୍ତ ହେବ। ତେଣୁ ଏଇଭଳି ଭାବରେ ଏଇ ଯେଉଁ ଚାଲିଛି, ଏ କଥା ଚାଲିଛି, ଏ ତ ବହୁତ କଥା ରହିଛି, ଆତ୍ମା ସମସ୍ତ ଜ୍ଞାନ ପ୍ରଦାନ କରିବେ। ତେଣୁ ଆମେ ଆସନ୍ତାକାଲି ଏଇ ଷୋହଳ ଶ୍ଳୋକରୁ ଆରମ୍ଭ କରିବା, 11-15 ପାଞ୍ଚଟି ଶ୍ଳୋକ ଆଜି ଆଲୋଚନା କଲେ। ତେଣୁ ଏଇଠି ଶ୍ଳୋକକୁ ବିଶ୍ରାମ କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ସନ୍ଦେହ ରହିଛି, କାହାର କିଛି ପ୍ରଶ୍ନ ରହିଛି, ନହେଲେ ଆସନ୍ତାକାଲି ପୁଣି ଷୋହଳ ଶ୍ଳୋକରୁ ଆରମ୍ଭ କରିବା କଥା, କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ, ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ସମ୍ବିତ ଗୌରଭକ୍ତ କି ବିଦାୟ ଗୌରମାନନ୍ଦୀ, ଜୟ ଶ୍ରୀ ପ୍ରଭୁପାଦ। ଆପଣମାନଙ୍କ ପାଇଁ ପ୍ରସାଦ ରହିଛି, ପରାଶର ପ୍ରଭୁ ଆପଣମାନେ ପ୍ରସାଦ ଦେବେ, ଆପଣ ଏଇଠି ମନ୍ତ୍ର। ସବୁ ସେଠି ମଧ୍ୟ ରହିଛି ପ୍ରସାଦ ବିଚି, ଏଇଟା କୁହନ୍ତୁ ସେଠି ଦେଖି ପ୍ରସାଦ ବିଚ ଅଛି, ଏଇଟା ନେଇଯାଆନ୍ତୁ।